ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିବାଦର ସମାଧାନ ଯୁଦ୍ଧ ନୁହେଁ, ଆଲୋଚନା ଓ କୂଟନୀତି ମାଧ୍ୟମରେ ସମ୍ଭବ, କହିଲେ ପ୍ରଧାନମନ୍ତ୍ରୀ। ଅପରେସନ ସିନ୍ଧୁରେ ଇରାନରୁ ସୁରକ୍ଷିତ ଭାବେ ନୂଆଦିଲ୍ଲୀରେ ପହଞ୍ଚିଲେ 110 ଜଣ ଭାରତୀୟ ଛାତ୍ରଛାତ୍ରୀ। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲେ ରୁଷ ରାଷ୍ଟ୍ରପତି। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ 208 ଜଣଙ୍କ ଡିଏନ୍ଏ ଚିହ୍ନଟ ହୋଇଥିବା ସୂଚନା। ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ 2-0 ଗୋଲ୍ରେ ଭାରତକୁ ପରାସ୍ତ କଲା ଆର୍ଜେଣ୍ଟିନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୋଏସିଆକୁ ପ୍ରଥମ ଐତିହାସିକ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ଭାରତ କ୍ରୋଏସିଆ ମଧ୍ୟରେ ଅନେକଗୁଡ଼ିଏ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସହ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଛି ଏବଂ ଭବିଷ୍ୟତ ରଣନୀତି ଲାଗି ସହଯୋଗ ବୃଦ୍ଧି ପାଇଛି। କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶଗୁଡ଼ିକ ଗସ୍ତ କରି ପ୍ରଧାନମନ୍ତ୍ରୀ କ୍ରୋଏସିଆ ପ୍ରତିପକ୍ଷ ଆନ୍ଦ୍ରେଜ୍ ଫ୍ଲେଙ୍କୋଭିଙ୍କ ସହ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିଛନ୍ତି। ଉଭୟ ନେତା ଏକ ମିଳିତ ବିବୃତ୍ତିରେ ବିଶ୍ୱଶାନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ବିକାଶ କ୍ଷେତ୍ରରେ ଉଭୟ ଦେଶର ପ୍ରତିବଦ୍ଧତା ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ ଭାବେ କହିଛନ୍ତି, ୟୁରୋପ ହେଉ କି ଏସିଆ ମହାଦେଶ, ବିବାଦର ସମାଧାନ ଯୁଦ୍ଧ କ୍ଷେତ୍ରରେ ନୁହେଁ ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମ୍ଭବ। ଶ୍ରୀ ମୋଦି ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱକୁ ଭାରତ ସମ୍ମାନ କରେ ବୋଲି କହିଛନ୍ତି। ଆତଙ୍କବାଦକୁ ସମାଜ ବିରୋଧୀ ବୋଲି ବର୍ଷନା କରି ପ୍ରଧାନମନ୍ତ୍ରୀ ପହଲଗାମ ଆକ୍ରମଣ ନେଇ କ୍ରୋଏସିଆ ନେତୃତ୍ୱଙ୍କ ସମବେଦନା ଲାଗି ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, କଠିନ ସମୟରେ ଏହି ସମର୍ଥନ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ବୃଦ୍ଧି କରିବ।
ଭାରତ କ୍ରୋଏସିଆ ଲୋକତନ୍ତ୍ର, ରୁଲ ଅଫ୍ ଲ, ପ୍ଲୁରାଲିଜମ୍ ଅର୍ ଇକ୍ୱାଲିଟି ଜୈସେ ସାଝା ମୂଲ୍ୟ ସେ ଜୁଡେ ହେ। ୟେ ସୁଖଦ ସଂଯୋଗ ହେ କି ପିଛଲେ ବର୍ଷ ଭାରତ କେ ଲୋଗୋ ନେ ମୁଝେ ଅର୍ କ୍ରୋଏସିଆ କେ ଲୋଗୋ ନେ ପ୍ରଧାନମନ୍ତ୍ରୀ ଆନ୍ଦ୍ରେ ଜୀ କୋ ଲଗାତାର ତୀସରୀ ବାର ସେବା କରନେ କା ଅବସର ଦିଆ ହେ। ଇସ୍ ଜନବିଶ୍ୱାସ କେ ସାଥ ହମନେ ଅପନେ ତୀସରେ କାର୍ଯ୍ୟକାଳ ମେ ଅପନେ ଦ୍ୱିପକ୍ଷୀୟ ସମ୍ବନ୍ଧୋ କୋ 3 ଗୁଣା ଗତି ଦେନେ କା ନିର୍ଣ୍ଣୟ ଲିଆ ହେ।
ଉଭୟ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ସହିତ ସମର୍ଥିତ ଯୋଗାଣ ବୃଦ୍ଧି ନିମନ୍ତେ ରାଜି ହୋଇଛନ୍ତି। ଔଷଧ, କୃଷି, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ଶକ୍ତି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବା ନେଇ ଆଲୋଚନା ହୋଇଛି। ଶ୍ରୀ ମୋଦି ସାଇବର ସିକ୍ୟୁରିଟି, ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ପ୍ରାଧାନ୍ୟ ଦେଇଛନ୍ତି। ସେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ମିଳିତ ପ୍ରତିରକ୍ଷା ପ୍ରଶିକ୍ଷଣ, ସାମରିକ ଅଦଳବଦଳ ଏବଂ ଶିଳ୍ପସ୍ତରୀୟ ଭାଗିଦାରିତା ନେଇ ଏକ ଦୀର୍ଘସୂତ୍ରୀ ପ୍ରତିରକ୍ଷା ସହଯୋଗ ଯୋଜନା ଆରମ୍ଭ କରାଯିବ।
रक्षा क्षेत्र में लॉन्ग टर्म सहयोग के लिए एक रक्षा सहयोग प्लान बनाया जाएगा जिसमें ट्रेनिंग और मिलिट्री एक्सचेंज के साथ साथ रक्षा उद्योग पर भी फोकस किया जाएगा। ऐसे बहुत से क्षेत्र हैं जहां हमारी अर्थव्यवस्थाएं एक दूसरे की पूरक हो सकती। हमारे इन क्षेत्रों को चिन्हित किया गया। हमने द्विपक्षीय व्यापार को बढ़ाने और विश्वसनीय सप्लाई चेन तैयार करने के लिए कई क्षेत्रों में सहयोग बढ़ाने का निर्णय लिया है। हम फार्मा, एग्रीकल्चर, ଇନ୍ଫର୍ମେସନ୍ ଟେକ୍ନୋଲୋଜି, କ୍ଲିନ୍ ଟେକ୍ନୋଲୋଜି, ଡିଜିଟାଲ ଟେକ୍ନୋଲୋଜି, ରିନ୍ୟୁଏବଲ୍ ଏନର୍ଜି, ସେମିକଣ୍ଡକ୍ଟର, ଏସେ କଇ ମହତ୍ତ୍ୱପୂର୍ଣ୍ଣ ବିଷୟମେ ସହଯୋଗକୁ ବଢ଼ାବା ଦେଙ୍ଗେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ 4 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଥମ ବୁଝାମଣାପତ୍ର କୃଷି ଏବଂ କୃଷି ସମ୍ପର୍କିତ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଥିବାବେଳେ ଦ୍ୱିତୀୟ ବୁଝାମଣାପତ୍ର 2026-2030 ପର୍ଯ୍ୟନ୍ତ ସାଂସ୍କୃତିକ ସହଯୋଗ, ତୃତୀୟ ବୁଝାମଣାପତ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଚତୁର୍ଥ ବୁଝାମଣାପତ୍ର ଜାଗ୍ରେବ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଚେୟାର ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ।
हम सहमत है कि आतंकवाद मानवता का दुश्मन है, लोकतंत्र में विश्वास रखने वाली शक्तियों का विरोधी है। 22 अप्रैल को भारत में हुए आतंकी हमले पर संवेदनाओं के लिए हम प्रधानमंत्री जी और क्रोएशिया सरकार के हार्दिक आभारी हैं। ऐसे कठिन समय में हमारे मित्र देशों का साथ हमारे लिए बहुत मूल्यवान था। हम दोनों
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ କ୍ରୋଏସିଆ ଜନସାଧାରଣଙ୍କୁ ସେମାନଙ୍କ ଭବ୍ୟ ସ୍ୱାଗତ ଲାଗି ସମ୍ବର୍ଦ୍ଧନା ଓ କୃତଜ୍ଞତା ଜଣାଇଛନ୍ତି। ଇରାନ୍ର ଉତ୍ତରାଞ୍ଚଳରୁ 110 ଜଣ ଭାରତୀୟ ଛାତ୍ରଙ୍କୁ ନେଇ ଆସିଥିବା ବିମାନ ଆଜି ପାହାନ୍ତା ପ୍ରହରରେ ନୂଆଦିଲ୍ଲୀରେ ଅବତରଣ କରିଛି। ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ୱଦେଶ ଆଣିବା ଲାଗି କେନ୍ଦ୍ର ସରକାର ଅପରେସନ୍ ସିନ୍ଧୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ତେହେରାନ୍ସ୍ଥିତ ଭାରତୀୟ ଦୂତାବାସ ଇରାନ୍ର ଉତ୍ତରାଞ୍ଚଳରୁ 110 ଜଣ ଛାତ୍ରଙ୍କୁ ଆର୍ମେନିଆ ଦେଇ ସୁରକ୍ଷିତ ଭାବେ ଭାରତ ଆଣିଛନ୍ତି। ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ସଡ଼କ ପଥ ଦେଇ ଆର୍ମେନିଆ ରାଜଧାନୀ ୟେରଭାନ୍ରେ ପହଞ୍ଚିଥିଲେ। ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଅଣାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ 110 ଜଣ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର କାର୍ଯ୍ୟରେ ଇରାନ୍ ଏବଂ ଆର୍ମେନିଆ ସରକାର ସହଯୋଗ କରିଥିବା କହିଛି। ସରକାର ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ଏବଂ ବର୍ତ୍ତମାନ ପରିସ୍ଥିତିରେ ଇରାନ୍ରୁ ଭାରତୀୟମାନଙ୍କୁ ସୁରକ୍ଷିତ ଉଦ୍ଧାର ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ଉଦ୍ୟମ କରୁଛନ୍ତି। ତେହେରାନ୍ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ତେହେରାନ୍ସ୍ଥିତ ଭାରତୀୟ ଦୂତାବାସରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ନମ୍ଘର ହେଉଛି 9891281015। ହ୍ୱାଟ୍ସଆପ୍ ନମ୍ଘର ହେଉଛି 9890104455। ସେହିପରି ନୂଆଦିଲ୍ଲୀରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ନମ୍ଘର ହେଉଛି 800118977। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ପ୍ରସ୍ତାବ ଦେଇଛନ୍ତି। ଏକ ବୈଠକରେ ଶ୍ରୀ ପୁତିନ୍ କହିଛନ୍ତି, ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶେଷ କରିବା ଏବଂ ଉଭୟ ଦେଶକୁ ସେମାନଙ୍କ କାର୍ଯ୍ୟ କରିବା ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ସେ ମଧ୍ୟସ୍ଥତା କରିବା ଲାଗି ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ଇରାନ୍ ଇସ୍ରାଏଲ୍ ଏବଂ ଆମେରିକାକୁ ଏହି ପ୍ରସ୍ତାବ ସମ୍ପର୍କରେ ଅବଗତ କରାଯାଇଛି। ସେ କହିଛନ୍ତି, ରୁଷ୍ର ଇରାନ୍ ସହିତ ସୁସମ୍ପର୍କ ରହିଛି ଏବଂ ଇରାନ୍ର ବୁସେର୍ଠାରେ ରୁଷ୍ ପ୍ରଥମ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରିଛି। ଅନ୍ୟପକ୍ଷରେ ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ରୁଷ୍ କଡ଼ା ନଜର ରଖିଥିବା ଜଣାପଡ଼ିଛି। ଅହମ୍ମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ 208 ଜଣଙ୍କ ଡିଏନ୍ଏ ଚିହ୍ନଟ କରାଯାଇଛି। ଇତିମଧ୍ୟରେ 173 ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ରାକେଶ ଯୋଶୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଅନେକ ମୃତଦେହ ଦଗ୍ଧ ହୋଇଯାଇଥିବା କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ସେମାନଙ୍କ ପରିଚୟ ପାଇବା ଲାଗି ଡିଏନ୍ଏ ନମୁନା ମେଳ କରାଯାଉଛି। ପ୍ରଖ୍ୟାତ ପ୍ରକୃତିବିତ୍ ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ପଦ୍ମଶ୍ରୀ ମାରୁତି ଚତମ୍ପଲ୍ଲୀଙ୍କ ମହାରାଷ୍ଟ୍ର ସୋଲାପୁରରେ 93 ବର୍ଷ ବୟସରେ ପରଲୋକ ଘଟିଛି। ଅରଣ୍ୟ ଋଷି ଭାବେ ପରିଚିତ ଚିତମ୍ପଲ୍ଲୀଙ୍କୁ ଚଳିତ ବର୍ଷ April 30 ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ପ୍ରତି ଉତ୍ସର୍ଗୀକୃତ କାର୍ଯ୍ୟ ନେଇ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରୀ ଚିତମ୍ପଲ୍ଲୀ ଜଙ୍ଗଲ ବିଭାଗରେ 36 ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରାୟ 5 ଲକ୍ଷ କିଲୋମିଟରରୁ ଅଧିକ ଅଞ୍ଚଳ ପରିଦର୍ଶନ କରି ଗବେଷଣା କରିଥିଲେ। 13ଟି ଭାଷାରେ ସେ ସ୍ୱଷ୍ଟ ଭାବେ କହିପାରୁଥିଲେ, ଯାହାଫଳରେ ସେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରି ପରିବେଶ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ। ସେ ମଧ୍ୟ ଅନେକଗୁଡ଼ିଏ ପୁସ୍ତକ ରଚନା କରିଥିଲେ, ସେଥିମଧ୍ୟରୁ ପକ୍ଷୀକୋଷ, ପଶୁକୋଷ ଏବଂ ମତ୍ସ୍ୟକୋଷ ଅନ୍ୟତମ। ତାଙ୍କ ପରଲୋକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦେଶବ୍ୟାପୀ ନଗଦମୁକ୍ତ ଚିକିତ୍ସା ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଡ଼କରୀ ସଡ଼କ ସୁରକ୍ଷା ଦିଗରେ ତୃଣମୂଳ ସ୍ତରରେ ଚାଲିଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଦେଶବ୍ୟାପୀ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁର ଉଦ୍ବେଗଜନକ ହାରକୁ କିଭଳି ରୋକାଯାଇପାରିବ ଏହାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, 2030 ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ 50% ହ୍ରାସ କରିବା ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ଗତକାଲି ଲଣ୍ଡନରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତକୁ 2-0 ଆର୍ଜେଣ୍ଟିନା ପରାସ୍ତ କରିଛି, ଫଳରେ ଭାରତ 12 ମ୍ୟାଚ୍ରୁ 10 ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି। ଫୁଟବଲରେ ଭାରତୀୟ 23 ବର୍ଷରୁ କମ୍ ପୁରୁଷ ଦଳ ତାଜିକିସ୍ତାନଠାରୁ 2-3 ପରାସ୍ତ ହୋଇଛି। ଗତକାଲି ତୁର୍ସୁନଜୋଡ଼ାରେ ଏହି ମ୍ୟାଚ୍ ଆୟୋଜିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ବିବାଦର ସମାଧାନ ଯୁଦ୍ଧ ନୁହେଁ, ଆଲୋଚନା ଓ କୂଟନୀତି ମାଧ୍ୟମରେ ସମ୍ଭବ, କହିଲେ ପ୍ରଧାନମନ୍ତ୍ରୀ। ଅପରେସନ୍ ସିନ୍ଧୁରେ ଇରାନ୍ରୁ ସୁରକ୍ଷିତ ଭାବେ ନୂଆଦିଲ୍ଲୀରେ ପହଞ୍ଚିଲେ 110 ଜଣ ଭାରତୀୟ ଛାତ୍ରଛାତ୍ରୀ। ଇସ୍ରାଏଲ୍ ଏବଂ ଇରାନ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଲେ ରୁଷ ରାଷ୍ଟ୍ରପତି। ଅହମ୍ମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣାରେ 208 ଜଣଙ୍କ ଡିଏନ୍ଏ ଚିହ୍ନଟ ହୋଇଥିବା ସୂଚନା ଏବଂ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ 2-0 ଭାରତକୁ ପରାସ୍ତ କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।